ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ସ୍ୱଦେଶୀ ଆନ୍ଦୋଳନକେ ସୋର ପକାଇ କରି ଦେଶେ ଆଜ ପାଳନ କରାଯାଉଛି ଜାତୀୟ ହସ୍ତତନ୍ତ ଦିବସ। ଦେଶେ ହସ୍ତତନ୍ତର ଗୋଟିଏ ମହାନ ପରମ୍ପରା ଆଉ ଐତିହ୍ୟ ରହିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟସଭାନୁ ଓଡ଼ିଶାର ଗୋଟିଏ ଆସନ ସହିତ 12 ଆସନ ଲାଗି ଆଇବା ମାସର 3 ଦିନ ହେବା ଉପନିର୍ବାଚନ। ଉଠା ଜଳସେଚନ ପ୍ରକଳ୍ପମାନଙ୍କର ପୁନରୁଦ୍ଧାର ଲାଗି 1,84 କୋଟି ଟଙ୍କାର ବ୍ୟୟବରାଦ କଲେ ରାଜ୍ୟ ସରକାର। ପୁରୀ ଶ୍ରୀମନ୍ଦିରନୁ ଶ୍ରୀଜୀଉମାନଙ୍କର ହେଉଛି ବନକ ଲାଗି ନୀତି। ଆଉ ବଙ୍ଗୋପସାଗରନୁ ବନିଥିବାର ଘୂର୍ଣ୍ଣିବଳର ବୋଲେ ଆଇବା କାଲି ତକ ରାଜ୍ୟ ଲାଗି ରହିବା ବର୍ଷା। ଆଜ ଜାତୀୟ ହସ୍ତତନ୍ତ ଦିବସ। ହସ୍ତତନ୍ତର ପ୍ରଚାର ଓ ପ୍ରସାର କରବାର ସାଙ୍ଗେ ବୁଣାକାରମାନଙ୍କୁ ତହକାବାର ଲାଗି 2015 ଫି ବଛର ଅଗଷ୍ଟ 7 କେନ୍ଦ୍ର ସରକାରଙ୍କର ବୟନ ଆଉ ହସ୍ତତନ୍ତ ମନ୍ତ୍ରଣାଳୟ ତରଫୁ ଜାତୀୟ ହସ୍ତତନ୍ତ ଦିବସ ହିସାବରେ ପାଳନ କରାଯାଉଛି। 1905 ଆଜିର ଦିନେ ସ୍ୱଦେଶୀ ଆନ୍ଦୋଳନ ମୂଲ ହୋଇଥିଲା। ଇ ଦିନକେ ସୋର ରଖବାର ଲାଗି ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମାଜିକ ଆର୍ ଆର୍ଥିକ ଉନ୍ନତିଥି ହସ୍ତଶିଳ୍ପ ଆଉ ହସ୍ତତନ୍ତର ବଡ଼ ଭୂମିକା ରହିଛି। 10 ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶେ ହସ୍ତତନ୍ତର ଗୋଟିଏ ମହାନ ପରମ୍ପରା ଆଉ ଐତିହ୍ୟ ରହିଛି ବୋଲି କହିଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ସେ ଭୋକାଲ ଫର୍ ଲୋକାଲ ବିଷୟକେ ଦୋହରାବାର ସହିତ ବୁଣାକାରମାନଙ୍କର ପ୍ରତିଷ୍ଠାକେ ଉଚ୍ଚ ପ୍ରଶଂସା କରିଛନ୍। ଏହି ଅବସରରେ ଦେଶ ଆଉ ରାଜ୍ୟର ସବୁ ବୁଣାକାରମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍। ଓଡ଼ିଶାର ହସ୍ତତନ୍ତ ଐତିହ୍ୟ କଳା ପରମ୍ପରା ଆଉ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏ ବୋଲି ସେ କହିଛନ୍। ବୁଣାକାରମାନଙ୍କର ସାମାଜିକ ଆର୍ ଅର୍ଥନୈତିକ ଉନ୍ନତି ଲାଗି ରାଜ୍ୟ ସରକାର ଭିନ୍ ଭିନ୍ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ସେଆଡ଼େ ରାଜ୍ୟ ହସ୍ତତନ୍ତ ଆଉ ବୟନଶିଳ୍ପ ବିଭାଗ ତରଫୁ ହପ୍ତାକ ଦିନେ ହସ୍ତତନ୍ତ ବସ୍ତ ପିନ୍ଧବାର ଲାଗି ବିଭାଗ ତରଫୁ କର୍ମଚାରୀମାନଙ୍କୁ କୁହାଯାଇଛି। ବୟନିକା ଉତ୍କଳିକା ସମ୍ଭଲପୁରୀ ବସ୍ତ୍ରାଳୟ ଆର୍ ଅନ୍ଲାଇନ୍ ବିକ୍ରୟ କେନ୍ଦ୍ରମାନଙ୍କେ ହାତବୁନା ପିଧନପଟା ଉପରେ ଆଜିଠାନୁ ଆଇବା 15 ତକ ସ୍ୱତନ୍ତ୍ର ରିହାତି ମିଳିପାରବା। ବରଗଡ଼ର ଭାରତୀୟ ହସ୍ତତନ୍ତ ପ୍ରୌଦ୍ୟୋଗିକ ପ୍ରତିଷ୍ଠାନଠାରେ ନିର୍ଦ୍ଦେଶକ ଏମ୍ ଆନନ୍ଦଙ୍କ ସଭାପତିତ୍ୱରେ ଗୋଟିଏ ସଭାତି ହସ୍ତତନ୍ତ ବରଗଡ଼ ଜିଲ୍ଲାର ଗର୍ବ ଆର୍ ଗୌରବ ଭାବେ ଅର୍ଥନୀତିକେ ବରକସ କରିଛେ ବୋଲି ବକ୍ତାମାନେ କହିଛନ୍। ଏହି ଅବସରରେ ବରଗଡ଼ ଆଉ ସୁବର୍ଣ୍ଣପୁର ଜିଲ୍ଲାର 13 ସନ୍ଥ କବୀର ପୁରସ୍କାର ଆଉ ଜାତୀୟ ପୁରସ୍କାର ପାଇଥିବା ବୁଣାକାରମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଣୁ ହସ୍ତତନ୍ତ ଫେସନ୍ ଶୋ ଆର୍ ଜିଓଟେକ୍ ଥିବାର ହସ୍ତତନ୍ତ ପ୍ରଦର୍ଶନୀ କରାଯାଇଥିଲା। ଏଣୁ ହୋଇଥିବାର ଗୋଟିଏ ଶିବିରଥି 56 ରକ୍ତ ସଂଗ୍ରହ କରାଯାଇଥିଲା। ରାଜ୍ୟ କ୍ୟାବିନେଟ୍ର ଗୋଟିଏ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଭୁବନେଶ୍ୱର ଲୋକସଭା ଭବନଠାରେ ହୋଇଥିବା ଏହି ବୈଠକଟି ଶିଳ୍ପ ସ୍ୱାସ୍ଥ୍ୟ ଜଳସମ୍ପଦ ବିଭାଗର କେତେଟା ପ୍ରସ୍ତାବକେ ମଞ୍ଜୁର କରାଯାଇଥିବାର ଭୁବନେଶ୍ୱର ସମ୍ଭାଦଦାତା ଜଣାଇଛନ୍। ରାଜ୍ୟସଭାନୁ ଖାଲି ପଡ଼ିଥିବାର 12 ଆସନ ଲାଗି ଆଇବା ମାସର 3 ଦିନ ଉପନିର୍ବାଚନ ହେବା। ଓଡ଼ିଶାର ମମତା ମହନ୍ତ ରାଜ୍ୟସଭାନୁ ଇସ୍ତଫା ଦେବାର ଉତ୍ତରୁ ଏହି ଆସନ ଲାଗି ଭିଲ୍ ଉପନିର୍ବାଚନ କରାଯିବା ବୋଲି ଜଣାପଡ଼ିଛି। ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ଦୂତ ଜେନିଫର ଲାର୍ସନ୍ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦିଓଙ୍କୁ ଭେଟିଛନ୍। ଆମେରିକା ଓ ଓଡ଼ିଶା ଭିତରେ ସମନ୍ୱୟ ରକ୍ଷା ସହିତ ସମ୍ପର୍କକେ ବରକସ କରବାର ଲାଗି ଲାର୍ସନ୍ ପ୍ରତିଶ୍ରତି ଦେଇଥିଲେ। ନିବେଶକମାନଙ୍କୁ ଆକୃଷ୍ଟ କରବାର ଦିଗେ ଓଡ଼ିଶାନ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ପର୍ଯ୍ୟଟନ ସମ୍ଭାବନାକେ ତୁର୍ତ୍ତି କରବାର ଦିଗେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସିଂଦେଓ କହିବାର ସହିତ ସାମଗ୍ରିକ ପରିବହନ କ୍ଷେତ୍ରରୁ ରାଜ୍ୟକେ ଗୋଟିଏ ଗନ୍ତବ୍ୟସ୍ଥଳ ଭାବେ ଗଢ଼ବାର ଲାଗି ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଭିଲ୍ ଆଲୋଚନା ସମୟରେ ଉପମୁଖ୍ୟମନ୍ତ୍ରୀ କହିଥିଲେ। ଫି ସେତୁଥି ଆଡ଼ିବନ୍ଦ ତିଆରି କରବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ସମ୍ଭଲପୁର ଜିଲ୍ଲା ବାମରା ପଞ୍ଚାୟତ ସମିତି ବୈଠକଥି ସେ ଇ ବିଷୟ କହିବାର ସହିତ ଲୁକର ପାର୍କେ ଯାଇକରି ସମସ୍ୟାମାନଙ୍କର ସମାଧାନ କରବାରକେ ସରପଞ୍ଚ ଆଉ ସମିତି ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକଥି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲା ପରିଷଦ, କୃଷି ଆଉ ଉଦ୍ୟାନ, ପାନୀୟ ଜଳ ଆଉ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ସହିତ ପୁରୁଣା ସଚଲ ପ୍ରକଳ୍ପର ସୁଦୃଢ଼ୀକରଣ ଯୋଜନାକେ ଆଉ 5 ତକ ବଢ଼ାଇଛନ୍। 2024-25 2028-29 ଆର୍ଥିକ ବଛର ତକ ଏହି ଯୋଜନାକେ ବଢ଼ାଯାଇଛି। ଏଥିଲାଗି ସରକାର 1,84 କୋଟି 38 ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍। ଜଳସମ୍ପଦ ବିଭାଗର ସୂଚନା ଅନୁସାରେ ଅଚଲ ଆଉ ବ୍ୟବହାର ନ୍ୟାୟ ହୋଇକରି ପଡ଼ିଥିବାର 2065ଟା ପ୍ରକଳ୍ପର ପୁନରୁଦ୍ଧାର କରାଯାଇକରି 59,292 ଚାଷ ଜମିକେ ଫେରଘା ଜଳସେଚନ କରାଯିବା, ସେନ୍ତା ବହୁତ ଦିନ ହେଲା ବ୍ୟବହାର କରାଯାଉଥିବାର 10,152 ପ୍ରକଳ୍ପକେ ବର୍କସ କରାଯିବା, ଇତାର ଜରିଏ 2,26,886 ହେକ୍ଟର ଜମିକେ ଜଳସେଚନ ସହିତ ଅଚଲ ପ୍ରକଳ୍ପର ସଂଖ୍ୟା କମ୍ବା। ଏ ଆର୍ଥିକ ବର୍ଷରେ ଅଚଲ ଥିବାର 1,000 ଉଠା ଜଳସେଚନ ପ୍ରକଳ୍ପକେ ସଚଲ କରାଯିବାର ଲାଗି ଜଳସମ୍ପଦ ବିଭାଗ ତରଫୁ ଲକ୍ଷ୍ୟ ଧାରିଜ କରାଯାଇଛି। ପୁରୀ ଶ୍ରୀମନ୍ଦିରନୁ ଆଜ ମହାପୁରୁମାନଙ୍କର ବନକ ଲାଗି ନୀତି ହେଉଛି। ଏଥିଲାଗି 2 ନମ୍ଘର ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ରୁ ରାତିର 9 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ବନକ ଲାଗି ଉତ୍ରୁ ଶ୍ରୀଜୀଉମାନଙ୍କର ମହାସ୍ନାନ ନୀତି ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛି। ରାଜ୍ୟର 55ଟା ଶ୍ରବଣବାଧିତ ସ୍ୱତନ୍ତ୍ର ସ୍କୁଲର 4,000 ଛାତ୍ରଛାତ୍ରୀଙ୍କୁ ସାଙ୍କେତିକ ଭାଷା ତାଲିମ ଦିଆଯିବା, ଇତାର ସହିତ 800 ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବି ତାଲିମ ଦିଆଯିବା, ହେନ୍ତା ପାଖାପାଖି 100 ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇକରି ଗୋଟିଏ କେଡର ତିଆରି କରାଯିବା। ଏଥିଲାଗି ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଅଲି ଜବରଜଙ୍ଗ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପିଚ୍ ଆଣ୍ଡ ହିୟରିଙ୍ଗ ଡିଜାବିଲିଟିଜ୍ ଭିତରେ ଗୋଟିଏ ରାଜିନାମା ସ୍ୱାକ୍ଷର ହୋଇଛି। ଗଲାକାଲି ହୋଇଥିବାର ଏହି କାର୍ଯ୍ୟକ୍ରମଟି ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପ୍ରମୁଖ ଶାସନ ସଚିବ ଆର୍ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାନୁ ଚଲତି ଖରିଫ ଋତୁନୁ 1,93,330 ହେକ୍ଟର ଜମିଥି ଭିନ୍ ଭିନ୍ କିସମର ଚାଷ କରାଯିବା, ଇତାର ଭିତରୁ ପାଖାପାଖି 1,06,000 ହେକ୍ଟର ଜମିନୁ ଧାନ ଚାଷ ଲାଗି ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ତରଫୁ ନିଷ୍ପତ୍ତି ନିଆଯାଇଛି। ଏଥର 3,06,617 ମିଲିୟନ୍ ଟନ୍ ଧାନ ଉତ୍ପାଦନ କରାଯିବା। ଚାଷୀମାନଙ୍କୁ ଭିନ୍ ଭିନ୍ ସବ୍ସିଡି ଆର୍ ସହାୟତା ଦେବାର ଲାଗି ଡିବିଟି ବ୍ୟବହାର, ଜଳସମ୍ପଦ ବିଭାଗ ଆଉ କୃଷି ବିଭାଗ ଭିତରେ ସମନ୍ୱୟ ଜରିଏ ଜଳସେଚନ ବ୍ୟବସ୍ଥା, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଆର୍ ସାର ବ୍ୟବହାର ପରିଚାଳନା କରାଯାଇକରି ଶସ୍ୟ ଉତ୍ପାଦନକେ ବଢ଼ାବାର ଲାଗି ବୈଠକଟି ସ୍ଥିର କରାଯାଇଥିବାର ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବନଖଣ୍ଡ ଇଲାକାନୁ ପରିବେଶ ସଂରକ୍ଷଣ ଆର୍ ଲୁକ୍କୁ ରୋଜଗାରକ୍ଷମ କରବାର ଲାଗି କାର୍ଯ୍ୟକ୍ରମ ମୂଳେଇଛି। ଆଜି ବଦି ଗ୍ରାମ ପଞ୍ଚାୟତର ପଦମପୁରଠାରେ ଲୁକ୍କୁ ଭିନ୍ ଭିନ୍ କିସମର ଫଳ ବୃକ୍ଷଚାରା ବିତରଣ କରାଯାଇଥିଲା। ଏଟା ଗାଁର ଲୁକର ଆର୍ଥିକ ଉନ୍ନତିଥି ସାହାଯ୍ୟ କରବା ବୋଲି ବନଖଣ୍ଡ ଅଧିକାରୀ ଅଜିଜ ଖାନ କହିଛନ୍। ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ ତରଫୁ ସୁବର୍ଣ୍ଣପୁର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟଠାରେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ମହାରାଷ୍ଟ୍ରର ପ୍ରସିଦ୍ଧ ଲାବଣୀ ଲୋକନୃତ୍ୟ ଆର୍ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ସାଂସ୍କୃତିକ ବିନିମୟ ହୋଇଥିଲା। ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀମାନେ ଲାବଣୀ ନୃତ୍ୟ ଆର୍ ମହାରାଷ୍ଟ୍ରର ଭଣ୍ଡାରା କେନ୍ଦ୍ରୀୟ ବିଦ୍ୟାଳୟ ତରଫୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଦିଗନ୍ତ ମହାପାତ୍ର ବିବିଧତା ଭିତରେ ଏକତା ହେଉଛି ଦେଶର ଶ୍ରେଷ୍ଠ ସଂହତି ଆଉ ଜାତୀୟତା ବୋଲି କହିଥିଲେ। କଳାହାଣ୍ଡି ଜିଲ୍ଲାର ଜୟପାଟନା ବ୍ଲକର ଟିଙ୍ଗୋପୋଖାନ ଗାଁନୁ ଝାଡ଼ାବାନ୍ତି ସଂକ୍ରମଣଟି ଆକ୍ରାନ୍ତଙ୍କ ସଂଖ୍ୟା 29 ପହଞ୍ଚିଛି। ଗାଁନୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇଛି। ଡାକ୍ତରୀ ଦଳ ଘରକେ ଘର ବୁଲିକରି ସଚେତନ କରୁଛନ୍। ଗୁରୁତର ଆକ୍ରାନ୍ତମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଉ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନୁ ଚିକିତ୍ସା କରାଯାଉଛି। ଆଜି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକେ ଯାଇକରି ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାର ସହିତ ସ୍ଥିତିର ଅନୁଧ୍ୟାନ କରିଛନ୍। ଜବର ବର୍ଷା ଲାଗି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅମରପାଲି ରାସ୍ତାର ଗୁଙ୍ଗିନାଲା ଉପରେ ବଢ଼ି ପାଣି ଛୁଟୁଥିବାରୁ ସେ ରାସ୍ତାଟି ଜାସ୍ ପ୍ରଭାବିତ ହୋଇଛି। ବୀରମହାରାଜପୁର ବ୍ଲକ ସଦର ମହକୁମା ଲୁତୁରପକ ବହଲପଦର ଦୁର୍ଜନ୍ତେଲା ଗ୍ରାମ ପଞ୍ଚାୟତ ସହିତ ସମ୍ବଲପୁର ଜିଲ୍ଲାର ଜୁଜୁମୁରା ମୋତିବାହାଲ ଆର୍ ରେଢ଼ାଖୋଲ ଅଞ୍ଚଳକେ ଯାତାୟତ ବାଧାପ୍ରାପ୍ତ ହୋଇଥିବାର ଜଣାପଡ଼ିଛି। ହେନ୍ତେ ଜବର ବର୍ଷା ଲାଗି ବୌଦ୍ଧ ଜିଲ୍ଲାନୁ ନଦୀର ଜଳସ୍ତର ବଢ଼ବାର ସହିତ କଣ୍ଟାମାଲ ବ୍ଲକର ଆମ୍ବଗାଁ ଆଉ ଲଣ୍ଡାବାହାଲ ରାସ୍ତା ହରଭଙ୍ଗା ବ୍ଲକର ଜଗନ୍ନାଥ ସଡ଼କ ଉପରେ ପାଣି ଯାଉଥିବାର ଜଣାପଡ଼ିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ଇତାର ପାସର ବାଂଲାଦେଶନୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଆବା 24 ଘଣ୍ଟା ଭିତରେ ଲଘୁଚାପର ରୂପ ନେବା ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଇତାର ବେଳେ ରାଜ୍ୟର ଭିନ୍ ଭିନ୍ ଜାଗାନୁ ଜବର ବର୍ଷା ହେବା। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ମାଲକାନଗିରି ଆଉ କୋରାପୁଟ ଜିଲ୍ଲାନୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି। ସ୍ୱଦେଶୀ ଆନ୍ଦୋଳନକେ ସୋର ପକାଇକରି ଦେଶେ ଆଜି ପାଳନ କରାଯାଉଛି ଜାତୀୟ ହସ୍ତତନ୍ତ ଦିବସ। ଦେଶେ ହସ୍ତତନ୍ତର ଗୋଟିଏ ମହାନ ପରମ୍ପରା ଆଉ ଐତିହ୍ୟ ରହିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟସଭାନୁ ଓଡ଼ିଶାର ଗୋଟିଏ ଆସନ ସହିତ 12ଟା ଆସନ ଲାଗି ଆଇବା ମାସ 3 ଦିନ ହେବା ଉପନିର୍ବାଚନ। ପୁରୀ ଶ୍ରୀମନ୍ଦିରନୁ ଶ୍ରୀଜୀଉମାନଙ୍କର ହେଉଛି ବନକ ଲାଗି ନୀତି। ଆଉ ବଙ୍ଗୋପସାଗରନୁ ବନିଥିବା ଘୂର୍ଣ୍ଣିବଲୟର ବୋଲେ ଆଇବା କାଲି ତ ରାଜ୍ୟ ଲାଗି ରହିବା ବର୍ଷା। ଆଜିର ଆଞ୍ଚଳିକ ଖବରନୁ ଶେଷ ହେଲା। ଜୁହାର।